ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ରାଜ୍ୟ କ୍ୟାବିନେଟ୍ରେ ସୁଭଦ୍ରା ଯୋଜନାକୁ ଅନୁମୋଦନ, 55,825 କୋଟି ଟଙ୍କାର ବ୍ୟୟ ଅଟକଳ, ଯୋଜନାରେ ଯୋଗ୍ୟ ହିତାଧିକାରୀ ବାର୍ଷିକ ପାଇବେ 10,000 ଟଙ୍କା। ବିଧାନସଭାରେ ସମବାୟ ଏବଂ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ଖର୍ଚ୍ଚ ଦାବି ଆଗତ। ଚନ୍ଦ୍ରଯାନ 3ର ସଫଳତାକୁ ମନେ ପକାଇ ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ପାଳନ କରାଯାଉଛି ଜାତୀୟ ମହାକାଶ ଦିବସ ଏବଂ ବଙ୍ଗୋପସାଗରରେ ଆସନ୍ତାକାଲି ସୁଦ୍ଧା ଲଘୁଚାପ ସୃଷ୍ଟି ସମ୍ଭାବନା। ଅତି ପ୍ରବଳ ବର୍ଷା ହେବା ନେଇ 4ଟି ଜିଲ୍ଲା ପାଇଁ ସତର୍କ ସୂଚନା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଗତକାଲି ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ସୁଭଦ୍ରା ଯୋଜନାକୁ ଅନୁମୋଦନ ମିଳିଛି। ଏହାସହ ଯୋଜନା ପାଇଁ ମାର୍ଗଦର୍ଶିକା ଜାରି ହୋଇଛି। ଏ ସମ୍ପର୍କରେ ଆଜି ବିଧାନସଭାରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ସୁଭଦ୍ରା ଯୋଜନା ପାଇଁ 55,825 କୋଟି ଟଙ୍କାର ବଜେଟ୍ ଧାର୍ଯ୍ୟ ହୋଇଛି। ଏହି ଯୋଜନାରେ 1 କୋଟିରୁ ଅଧିକ ମହିଳା ଉପକୃତ ହେବେ। 21ରୁ 60 ବର୍ଷ ବୟସର ମହିଳାମାନଙ୍କୁ ଏହି ଯୋଜନାରେ ସାମିଲ କରାଯିବ। ପ୍ରତିବର୍ଷ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ରାକ୍ଷୀ ପୂର୍ଣ୍ଣିମା ଏବଂ ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ 5,000 ଟଙ୍କା ଲେଖାଏଁ ବର୍ଷକୁ 2ଥର ମୋଟ 10,000 ଟଙ୍କା ପ୍ରଦାନ କରାଯିବ। ମୁଖ୍ୟମନ୍ତ୍ରୀ କହିଛନ୍ତି, ଡିଜିଟାଲ୍ କାରବାରକୁ ପ୍ରୋହାହିତ କରିବା ପାଇଁ ପ୍ରତ୍ୟେକ ଗ୍ରାମ ପଞ୍ଚାୟତ ଏବଂ ସହରାଞ୍ଚଳ ସ୍ଥାନୀୟ ସ୍ୱାୟତ୍ତ ଶାସନ ସଂସ୍ଥାରେ ସର୍ବାଧିକ ଡିଜିଟାଲ୍ କାରବାର କରିଥିବା 100 ଜଣ ହିତାଧିକାରୀଙ୍କୁ ଚିହ୍ନଟ କରାଯାଇ ଅତିରିକ୍ତ 500 ଟଙ୍କା ଲେଖାଏଁ ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ। ଏହି ଯୋଜନାରେ ଅନ୍ତର୍ଭୁକ୍ତ ହେବା ପାଇଁ ମହିଳାମାନେ ଅଙ୍ଗନବାଡ଼ି କେନ୍ଦ୍ର, ବ୍ଲକ କାର୍ଯ୍ୟାଳୟ, ମୋ ସେବା କେନ୍ଦ୍ର, ଜନସେବା କେନ୍ଦ୍ର ଆଦି ସଂସ୍ଥା ଜରିଆରେ ଆବେଦନ କରିପାରିବେ। ସୁଭଦ୍ରା ଯୋଜନା ପାଇଁ ଏକ କଲ୍ ସେଣ୍ଟର ମଧ୍ୟ କାର୍ଯ୍ୟକ୍ଷମ ହେବ। ଆର୍ଥିକ ସ୍ୱଚ୍ଛଳ ବର୍ଗର ମହିଳା, ସରକାରୀ ଚାକିରି କରୁଥିବା କିମ୍ବା ଆୟକର ପ୍ରଦାନ କରୁଥିବା ମହିଳାମାନେ ଏହି ଯୋଜନାରେ ସାମିଲ ହୋଇପାରିବେ ନାହିଁ। ଏହାବ୍ୟତୀତ କୌଣସି ସରକାରୀ ଯୋଜନାରେ ମାସିକ 1,500 ଟଙ୍କା କିମ୍ବା ବାର୍ଷିକ 18,000 ଟଙ୍କାରୁ ଉର୍ଦ୍ଧ୍ୱ ସହାୟତା ରାଶି ପାଉଥିବା ମହିଳାମାନେ ସୁଭଦ୍ରା ଯୋଜନାରେ ଲାଭାର୍ଥୀ ହୋଇପାରିବେ ନାହିଁ ବୋଲି ମାର୍ଗଦର୍ଶିକାରେ କୁହାଯାଇଛି। ସୂଚନା ଅନୁସାରେ ସୁଭଦ୍ରା ଯୋଜନା ଚଳିତ ଆର୍ଥିକ ବର୍ଷରେ ଆରମ୍ଭ ହୋଇ 2028-29 ଆର୍ଥିକ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ। ସପ୍ତଦଶ ବିଧାନସଭା ଦ୍ୱିତୀୟ ଅଧିବେଶନର ଚତୁର୍ଥ ଦିନରେ ଆଜି ପ୍ରଶ୍ନକାଳରେ ବିରୋଧୀ ଦଳ ସଦସ୍ୟମାନେ ବିଭିନ୍ନ ପ୍ରସଙ୍ଗରେ ହଟ୍ଟଗୋଳ କରିବାରୁ ଗୃହ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା। ଅଧିବେଶନର ଦ୍ୱିତୀୟାର୍ଦ୍ଧରେ ସମବାୟ ଏବଂ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ଖର୍ଚ୍ଚ ଦାବି ଆଗତ ହୋଇଛି। ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର 3,307,99,17 ଟଙ୍କାର ଖର୍ଚ୍ଚ ଦାବି ଉପସ୍ଥାପନ କରିଥିଲେ। ସେହିଭଳି ସମବାୟ ମନ୍ତ୍ରୀଙ୍କ ଅନୁପସ୍ଥିତିରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ବିଭାଗ ଲାଗି 2,216,13,05,000 ଟଙ୍କାର ଖର୍ଚ୍ଚ ଦାବି ଉପସ୍ଥାପନ କରିଥିଲେ। ଏହା ପୂର୍ବରୁ ଆଜି ସକାଳେ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧୀ ସଦସ୍ୟମାନେ ଚିକିଟି ମଦମୃତ୍ୟୁ ପ୍ରସଙ୍ଗକୁ ନେଇ ଅବକାରୀ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲେ। ଶୂନ୍ୟକାଳରେ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଉତ୍ତର ରଖି କହିଥିଲେ, ବେଆଇନ ମଦ ବିକ୍ରି କାରବାରକୁ ରୋକିବା ପାଇଁ ସରକାର ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି। ଶିକ୍ଷାନୁଷ୍ଠାନ ଏବଂ ଧାର୍ମିକ ସ୍ଥଳ ନିକଟରେ ମଦ ଦୋକାନ ରହିବ ନାହିଁ। ନିଶା ନିବାରଣ ସମ୍ବନ୍ଧୀୟ ସଚେତନତା ସୃଷ୍ଟି କରିବା ପାଇଁ ସରକାରୀ ସ୍ତରରେ ବଡ଼ ଧରଣର ପଦକ୍ଷେପ ନିଆଯାଉଛି। ରାଜ୍ୟ ସରକାର ଖୁବ୍ଶୀଘ୍ର ନୂଆ ଅବକାରୀ ନୀତି ଆଣିବେ ବୋଲି ମନ୍ତ୍ରୀ କହିଛନ୍ତି। ରାଜ୍ୟରେ ସର୍ବଭାରତୀୟ ସ୍ତରଠାରୁ ବେକାରୀ ହାର ଅଧିକ ରହିଛି ବୋଲି ବିଧାୟକ ଧ୍ରୁବ ଚରଣ ସାହୁଙ୍କ ପ୍ରଶ୍ନର ଉତ୍ତରରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷାମନ୍ତ୍ରୀ ସମ୍ପଦ ସ୍ୱାଇଁ ବିଧାନସଭାରେ କହିଛନ୍ତି, ସର୍ବଭାରତୀୟ ସ୍ତରରେ ବେକାରୀ ହାର 3.2% ଥିବାବେଳେ ରାଜ୍ୟରେ ଏହା 3.9% ରହିଛି। ମନ୍ତ୍ରୀ କହିଛନ୍ତି, ବେକାରୀ ହାରରେ ଓଡ଼ିଶା ଦେଶର 21 ନମ୍ବର ରାଜ୍ୟ ତାଲିକାରେ ରହିଛି। ରାଜ୍ୟରେ ନିଯୁକ୍ତି ପାଇଁ ବର୍ତ୍ତମାନ 11,04,237 ଜଣ ନାମ ପଞ୍ଜୀକରଣ କରିଥିବାବେଳେ ଗତ 10 ବର୍ଷ ମଧ୍ୟରେ 8,401 ଜଣ ନିଯୁକ୍ତି ପାଇଛନ୍ତି ବୋଲି ମନ୍ତ୍ରୀ ଗୃହରେ ସୂଚନା ଦେଇଛନ୍ତି। ରାଜ୍ୟ ସରକାର ମିନି ଷ୍ଟାଡିୟମ୍ ଯୋଜନାରେ ଜଗତସିଂହପୁର ଜିଲ୍ଲାର ବ୍ଲକ ଓ ସହରାଞ୍ଚଳରେ ଗୋଟିଏ ମିନି ଷ୍ଟାଡିୟମ୍ ଓ ଓପନ୍ ଜିମ୍ ନିର୍ମାଣ କରିବାକୁ ଆର୍ଥିକ ଅନୁଦାନ ପ୍ରଦାନ କରିଛନ୍ତି ବୋଲି କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ବିଧାନସଭାରେ କହିଛନ୍ତି। ବିଧାୟକ ଅମରେନ୍ଦ୍ର ଦାସଙ୍କ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି, ସହରାଞ୍ଚଳ କ୍ରୀଡ଼ା ଭିଭିଭୂମି ଯୋଜନାରେ 2ଟି ବହୁମୁଖୀ ଇଣ୍ଡୋର ଷ୍ଟାଡିୟମ୍ ନିର୍ମାଣ କରାଯାଇଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଦେଶରେ ଆଜି ପ୍ରଥମ ଜାତୀୟ ମହାକାଶ ଦିବସ ପାଳନ କରାଯାଉଛି। ଚନ୍ଦ୍ରଯାନ 3ର ସଫଳତା ପରେ ଅଗଷ୍ଟ 23 ତାରିଖକୁ ଜାତୀୟ ମହାକାଶ ଦିବସ ପାଳନ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଥିଲେ। ଗତବର୍ଷ ଚନ୍ଦ୍ରଯାନ 3 ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିଥିଲା। କେନ୍ଦ୍ର ସରକାରଙ୍କର ମହାକାଶ କ୍ଷେତ୍ରରେ ଉଦାରୀକରଣ ନୀତି ଯୋଗୁଁ ଗତ 4 ବର୍ଷ ମଧ୍ୟରେ ଏହି କ୍ଷେତ୍ରରେ ଭାରତ ବଡ଼ ଧରଣର ସଫଳତା ହାସଲ କରିଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଜାତୀୟ ମହାକାଶ ଦିବସ ପାଳନ କରାଯାଇଛି। କଟକ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବରିଷ୍ଠ ପ୍ରାଧ୍ୟାପକମାନେ ଯୋଗଦେଇ ଚନ୍ଦ୍ରଯାନ 3 ସମ୍ପର୍କରେ ଆଲୋକପାତ କରିଥିଲେ। ସମ୍ଭଲପୁରସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟରେ କୁଳପତି ବଂଶୀଧର ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମହାକାଶ ଦିବସ ସମ୍ପର୍କରେ ଆଲୋଚନା କରାଯାଇଥିଲା। ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଉପଖଣ୍ଡ ବେତାଗୁଡ଼ସ୍ଥିତ ପିଏନ୍ସି କେନ୍ଦ୍ରୀୟ ବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ବିଜ୍ଞାନ ସମ୍ବନ୍ଧୀୟ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ଆଜି ପୁନର୍ବାର ଖୋଲାଯାଇ ଭିତରେ ଥିବା ସିନ୍ଧୁକ ଆଲମିରା ସ୍ଥାନାନ୍ତରଣ କରାଯାଇଛି। ପ୍ରଥମେ ବାହାର ରତ୍ନଭଣ୍ଡାରରୁ ଷ୍ଟିଲ୍ ଆଲମିରା, କାଠ ଆଲମିରା, ଲୁହା ସିନ୍ଧୁକ ସ୍ଥାନାନ୍ତର କରାଯାଇଥିବା ବେଳେ ପରେ ଭିତର ରତ୍ନଭଣ୍ଡାରରୁ 3 ଲୁହା ସିନ୍ଧୁକ, 2 କାଠ ଆଲମିରା ସ୍ଥାନାନ୍ତର କରାଯାଇଥିଲା ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ କହିଛନ୍ତି। ସେ କହିଛନ୍ତି ସମସ୍ତ କାର୍ଯ୍ୟର ଭିଡ଼ିଓଗ୍ରାଫି କରାଯାଇଛି। ସେଗୁଡ଼ିକ ଶ୍ରୀମନ୍ଦିର ଭିତରେ ଥିବା ନୀଳାଦ୍ରି ବିହାର ସଂଗ୍ରହାଳୟରେ ରଖାଯାଇଛି। ଖୁବ୍ ଶୀଘ୍ର ପ୍ରତ୍ନତତ୍ତ୍ୱ ବିଭାଗର ମହାନିର୍ଦ୍ଦେଶକଙ୍କୁ ଯାଞ୍ଚ ପାଇଁ ଚିଠି ଲେଖାଯିବ।
ଆଜି ରାଜ୍ୟ ସରକାରଙ୍କ ଅନୁମୋଦିତ ଏସ୍ଓପି ଅନୁଯାୟୀ ଯେଉଁ ଖାଲି ଆଲମିରା କିମ୍ବା ସିନ୍ଧୁକ ଥିଲା ତାକୁ ସ୍ଥାନାନ୍ତରଣ ପ୍ରକ୍ରିୟା ଦେଇଥିବା ବେଳେ ଆଜି ଆମର ଯେଉଁ 12 ଜଣିଆ କମିଟିର ସଦସ୍ୟ ଥିଲେ ସମସ୍ତେ ଆସିଥିଲେ। ଜଷ୍ଟିସ୍ ରଥ ଏବଂ ସମସ୍ତ କମିଟିର ସଦସ୍ୟମାନେ ଥିଲେ ଏବଂ ସମସ୍ତଙ୍କ ସାମ୍ନାରେ ଆଜି ସେହି ସ୍ଥାନାନ୍ତରଣ ପ୍ରକ୍ରିୟା କରାଗଲା। ପ୍ରଥମେ ବାହାର ରତ୍ନଭଣ୍ଡାର ଯାହା ବି ଆଲମିରା ଏବଂ ସିନ୍ଧୁକ ଥିଲା ତାକୁ ନିଆଗଲା ନୀଳାଦ୍ରି ବିହାର ମ୍ୟୁଜିୟମ ପାଖ ଅଥରିକ। ତେଣୁ ମାର୍ଗଦର୍ଶିକା ଅନୁଯାୟୀ ତାକୁ ସେଇଠି କାଠର ଯେଉଁ ପୋର୍ସନ୍ ଥିଲା ତାକୁ କାଟିକିରି ଲୁହା ସିନ୍ଧୁକକୁ ବାହାର କରାଗଲା। ସିନ୍ଧୁକକୁ କୌଣସି ହିସାବରେ କଟାଗଲା ନାହିଁ। ପରବର୍ତ୍ତୀ ପର୍ଯ୍ୟାୟରେ ଆମେ ଏଏସ୍ଆଇକୁ ଚିଠି ଲେଖିବୁ। ଆଜି ସିଏସ୍ଆଇ କହିଛନ୍ତି ଏହାର ସ୍କାନିଂ ଏବଂ ଯେଉଁ ଜିଓ ଫିଜିକାଲ ଇନ୍ଭେଷ୍ଟିଗେସନ ଦରକାର ଫିଜିକ୍ ଏବଂ ହାଇ ଲେଭେଲର ତାକୁ ସେମାନେ କରିବେ।
ସଶକ୍ତ ଓଡ଼ିଶା ଗଠନ ପାଇଁ ମହିଳାମାନଙ୍କୁ ସ୍ୱାବଲମ୍ବୀ ଓ ଆତ୍ମନିର୍ଭରଶୀଳ କରିବା ଲାଗି ସରକାର ପ୍ରୟାସ କରୁଛନ୍ତି ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି। ଆଜି ପୂର୍ବାହ୍ନରେ ପୁରୀ ଜିଲ୍ଲା ନିମାପଡ଼ାଠାରେ ଏକ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ପକ୍ଷରୁ ଅନୁଷ୍ଠିତ ଋଣମେଳାରେ ଯୋଗଦେଇ ମନ୍ତ୍ରୀ କହିଛନ୍ତି ମହିଳାମାନଙ୍କ ପାଇଁ ଏଭଳି ଋଣମେଳାର ଆୟୋଜନ କରିବା ପ୍ରେରଣାଦାୟକ। ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ ପ୍ରକାଶ ପାଇଛି। ଏଥିରେ 796 ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ 441 ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। ସେହିଭଳି ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷାରେ 9435 ଜଣ ଉତ୍ତୀର୍ଣ୍ଣ ହୋଇଥିବା ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ କୁହାଯାଇଛି। ବିଶେଷ ଭାବେ ଅନଗ୍ରସର ଜନଜାତି ଗୋଷ୍ଠୀ ପିଭିଟିଜିମାନଙ୍କ ସାମାଜିକ ଅର୍ଥନୈତିକ ସ୍ଥିତିରେ ଉନ୍ନତି ଆଣିବା ଏବଂ ସ୍ଥାୟୀ ଜୀବିକା ସୁଯୋଗ ସୃଷ୍ଟି କରିବା ଲକ୍ଷ୍ୟରେ କେନ୍ଦ୍ର ସରକାର ଆରମ୍ଭ କରିଛନ୍ତି ପିଏମ୍ ଜନ୍ମନ୍ ଯୋଜନା। ଏହି ପରିପ୍ରେକ୍ଷୀରେ କେନ୍ଦୁଝର ଜିଲ୍ଲାରେ ପିଭିଟିଜିମାନଙ୍କ ପାଇଁ ସୂଚନା, ଶିକ୍ଷା ଏବଂ ଯୋଗାଯୋଗ ଅଭିଯାନ ଆରମ୍ଭ ହୋଇଛି। ଜିଲ୍ଲାପାଳ ବିଶାଲ ସିଂ ଯୋଜନାର ଶୁଭାରମ୍ଭ କରି ଏହାକୁ ଲୋକାଭିମୁଖୀ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଗଞ୍ଜାମ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଏହି ଯୋଜନା ଅଧୀନରେ ସମସ୍ତଙ୍କୁ ପକ୍କା ଘର, ଉତ୍ତମ ଶିକ୍ଷା, ଦକ୍ଷତା ବିକାଶ, ସ୍ୱାସ୍ଥ୍ୟ ସୁବିଧା ଯୋଗାଇ ଦେବା ପାଇଁ ଗୁରୁତ୍ୱାରୋପ କରାଯାଇଛି। କଳାହାଣ୍ଡି ଜିଲ୍ଲାରେ ଏହି ଅବସରରେ ଏକ ସଚେତନତା ରଥ ଜିଲ୍ଲାପାଳଙ୍କ ଦ୍ୱାରା ଉଦ୍ଘାଟିତ ହୋଇଯାଇଛି। ସମ୍ବଲପୁର ଜିଲ୍ଲା ରେଙ୍ଗାଳି ବ୍ଲକ ତବଡ଼ାବାହାଲ ପଞ୍ଚାୟତର ବିଭିନ୍ନ ଗ୍ରାମରେ ଫ୍ଲାଏଶ ଡମ୍ପିଂ ଘଟଣାର ଯାଞ୍ଚ ପାଇଁ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୁନ୍ଦର ନିର୍ଦ୍ଦେଶ ଦେଇଛନ୍ତି। ଉପଜିଲ୍ଲାପାଳ ଘଟଣାସ୍ଥଳକୁ ଯାଇ ତଦନ୍ତ କରିବେ ବୋଲି ଜିଲ୍ଲାପାଳ କହିଛନ୍ତି। ଏଥିସହ ଏଥିରେ ବ୍ୟବହୃତ ହେଉଥିବା ଗାଡ଼ିରେ ଜିପିଏସ୍ ଲଗାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସୂଚନା ଅନୁସାରେ ତବଡ଼ାବାହାଲରେ ଆଜ୍ ଡମ୍ପିଂ ହେଉଥିବା ନେଇ ପଞ୍ଚାୟତବାସୀ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ। ପାଣିପାଗ ବାଂଲାଦେଶ ଉପରେ ରହିଥିବା ସକ୍ରିୟ ଲଘୁଚାପର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଯାଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ବଙ୍ଗୋପସାଗରରେ ଆସନ୍ତାକାଲି ସୁଦ୍ଧା ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ରାଜ୍ୟରେ ଆସନ୍ତା 3 ଦିନ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ। ଆସନ୍ତା 24 ଘଣ୍ଟା ମଧ୍ୟରେ ଅତି ପ୍ରବଳ ବର୍ଷା ହେବା ନେଇ ମୟୂରଭଞ୍ଜ, ଦେବଗଡ଼, ସମ୍ବଲପୁର ଓ କେନ୍ଦୁଝର ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ସେହିଭଳି 13 ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ନେଇ ପାଣିପାଗ କେନ୍ଦ୍ର ସୂଚନା ଦେଇଛି। ରାଜ୍ୟ କ୍ୟାବିନେଟ୍ରେ ସୁଭଦ୍ରା ଯୋଜନାକୁ ଅନୁମୋଦନ, 55,825 କୋଟି ଟଙ୍କାର ବ୍ୟୟ ଅଟକଳ। ଯୋଜନାରେ ଯୋଗ୍ୟ ହିତାଧିକାରୀ ବାର୍ଷିକ ପାଇବେ 10,000 ଟଙ୍କା। ବିଧାନସଭାରେ ସମବାୟ ଏବଂ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ଖର୍ଚ୍ଚ ଦାବି ଆଗତ। ଚନ୍ଦ୍ରଯାନ 3ର ସଫଳତାକୁ ମନେ ପକାଇ ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ପାଳନ କରାଯାଉଛି ଜାତୀୟ ମହାକାଶ ଦିବସ ଏବଂ ବଙ୍ଗୋପସାଗରରେ ଆସନ୍ତାକାଲି ସୁଦ୍ଧା ଲଘୁଚାପ ସୃଷ୍ଟି ସମ୍ଭାବନା, ଅତି ପ୍ରବଳ ବର୍ଷା ହେବା ନେଇ 4 ଜିଲ୍ଲା ପାଇଁ ସତର୍କ ସୂଚନା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି।